ଥରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଗୋଟିଏ ପାହାଡ଼ ପାଖରେ ବସିଥିଲେ, ଆଉ ଯୀଶୁ ସେଠାରେ ଅଛନ୍ତି ବୋଲି ଲୋକମାନେ ଜାଣି ସହସ୍ର ସଂଖ୍ୟାରେ ନଗରରୁ ଏବଂ ଗ୍ରାମଗୁଡ଼ିକରୁ ଚାଲି ଚାଲି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ। ଆ ଲୋକସମୂହକୁ ଦେଖି ଯୀଶୁ ଦୟାରେ ବିଗଳିତ ହେଲେ, ଆଉ ତାଙ୍କର ଆଶ୍ଚର୍ଯ୍ୟ ଶକ୍ତିରେ ସବୁ ରୋଗୀମାନଙ୍କୁ ସୁସ୍ଥ କଲେ। ପରେ ସନ୍ଧ୍ୟା ହେବାରୁ ଶିଷ୍ୟମାନେ ଯାଇ ଯୀଶୁଙ୍କୁ କହିଲେ, ଲୋକମାନେ ଯେମିତି ପାଖ ଗାଁକୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣିବେ, ସେଥିପାଇଁ ସେମାନଙ୍କୁ ଯିବାକୁ ଦିଅନ୍ତୁ। ଏହା ଶୁଣି ଯୀଶୁ ଶିଷ୍ୟମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନାହିଁ, ତୁମେମାନେ ସେମାନଙ୍କୁ ଭୋଜନ କରାଅ। ଏହା ଶୁଣି ଶିଷ୍ୟମାନେ କହିଲେ, ହେ ଗୁରୁ, ଆମମାନଙ୍କ ପାଖରେ କେବଳ 5 ରୁଟି ଓ 2 ମାଛ ଅଛି, ତାହା କ'ଣ ଏତେ ଲୋକମାନଙ୍କ ପାଇଁ ଅଣ୍ଟିବ? ଯୀଶୁ କହିଲେ, ସେହି ରୁଟି ଓ ମାଛ ମୋ ନିକଟକୁ ଆଣ। ଏହାପରେ ସେ ଲୋକମାନଙ୍କୁ ଘାସ ଉପରେ ବସିବା ପାଇଁ କହିଲେ, ଏବଂ ସେହି 5 ରୁଟି ଓ 2 ମାଛ ଧରି ସ୍ୱର୍ଗ ଆଡ଼େ ଅନେଇ ଆଶୀର୍ବାଦ କଲେ, ଏବଂ ସେହି ରୁଟିଗୁଡ଼ାକ ଭାଙ୍ଗି ଲୋକମାନଙ୍କୁ ଦେବା ପାଇଁ ଶିଷ୍ୟମାନଙ୍କୁ ଦେଲେ। ଆଉ ଶିଷ୍ୟମାନେ ସମସ୍ତ ଲୋକମାନଙ୍କୁ ବାଣ୍ଟିଦେଲେ, ଆଉ ସମସ୍ତ ଲୋକମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ। ପୁଣି ଶେଷରେ ଶିଷ୍ୟମାନେ ଭଙ୍ଗା ରୁଟି ଖଣ୍ଡଯାକ ସଂଗ୍ରହ କରି 12 ଟୋକେଇ ଭର୍ତ୍ତି କଲେ। ସେଠାରେ ଭୋଜନ କରିବା ଲୋକମାନଙ୍କ ମଧ୍ୟରୁ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି କେବଳ 5000 ପୁରୁଷ ଥିଲେ।